भागवतं दशम स्कंद षष्ठ अध्याय श्लोक 14 वर्तमानोपि तद्देह वर्तमानोपि तद्देह त्रिगव्योति अन्तरद्रुमान् त्रिगव्योति अन्तरद्रुमान् चुनयामासुराजेन्द्र महदासीतदद्भुतम् वर्तमानोऽपि तद्देहास्त्रिगव्योत्यन्तरद्रुमान् चूर्णयामासुराजेन्द्र महदासीतदद्भुतम् वर्तमानोऽपि तद्देहास्त्रिगव्योत्यन्तरद्रुमान् चूर्णयामासुराजेन्द्र महदासीतदद्भुतम्
ಶರೀರ ಮೈಲ್ ಪರಿಮಿತ ಸ್ಥಾನ ದ್ರುಮಾನ್ ಸಮಸ್ತ ವೃಕ್ಷ ಚೂರ್ಣಯ ಮಾಸ ವಿಚೂರ್ಣ ಹೋಗಿಲ್ಲ ರಾಜೇಂದ್ರ ಈ ಮಹಾರಾಜ ಪರೀಕ್ಷೆ ಮಹತ ಆಸಿ ಅತ್ಯಂತ ವಿಶಾಲ ಸೇ ಶರೀರ ಅದ್ಭುತ ಅತ್ಯಂತ ಆಶ್ಚರ್ಯಜನಕ ಈ ಮಹಾರಾಜ ಪರೀಕ್ಷೆ ପୁତନାର ବିଶାଳ ଶରୀର ଯେତେବେଳେ ଭୂପତିତ ହେଲା ସେତେବେଳେ ବାର ମାଇଲ୍ ପରିମିତ ସ୍ଥାନରେ ସମସ୍ତ ବୃକ୍ଷ ନଷ୍ଟ ହୋଇଥିଲା ତାର ସେ ବିଶାଳ ଶରୀର ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା ଏବର୍ତ୍ତରେ କହୁଛନ୍ତି କୃଷ୍ଣ ସ୍ତନ୍ୟପାନ କରିବା ଫଳରେ ପ୍ରଚଣ୍ଡ ବେଦନାରେ ପୁତନା ଯେତେବେଳେ ପ୍ରାଣତ୍ୟାଗ କଲା ସେତେବେଳେ ସେ ନନ୍ଦ ମହାରାଜଙ୍କ ଗୃହ ଏବଂ ଗ୍ରାମ ମଧ୍ୟ ତ୍ୟାଗ କରିଥିଲା ତାର ବିଶାଳ ଶରୀର ଗୋଚାରଣ ଭୂମିରେ ପତିତ ହୋଇଥିଲା ନମସ୍କାର ଆମେ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ଶ୍ଲୋକ 14 ଉପରେ ଅପସନା କଥା କହିବା ସମୟ ହେଇଯାଇଛି ଯାହାକୁ ଏଇ ପୁତନା ବଦ୍ଧ ଯଦିଓ ଲେଖା ହେଇଛି ଷଷ୍ଠ ଅଧ୍ୟାୟରେ ଶୀର୍ଷକ ପ୍ରକୃତରେ ଏ ପୁତନା ଉଦ୍ଧାର ଏ ତତ୍ତ୍ୱ ଖୁବ୍ କୋଚିତ ଲୋକ ଜାଣନ୍ତି ସାଧାରଣତଃ ଲୋକମାନଙ୍କ ପାଇଁ ପୁତନାକୁ ବଦ୍ଧ କରିଥିଲା ଭଗବାନ କୃଷ୍ଣ ପୁତନାକୁ ବଦ୍ଧ କଲେ କିନ୍ତୁ ପ୍ରକୃତରେ ପୁତନାକୁ ଉଦ୍ଧାର କରାଗଲା ସେଥିରେ ପୁତନା ଏହା ପରେ କୁହାଯାଇଛି ଯେ ପୁତନାର ସବୁ ପ୍ରକାର ଅସୁବିଧା ଥିଲା ସେ ପୁତନା ଲୋକବାଳାଗ୍ନି ଲୋକମାନଙ୍କୁ ହତ୍ୟା କରୁଥିଲା ଜଣେ ଯେତେବେଳେ ପାପକର୍ମରୁ ଶିଖିବାରୁ ମୁକ୍ତ ନ ହେବ ସେତେବେଳେ ସେ ଭଗବାନଙ୍କର ପୁତ୍ର ପ୍ରାପ୍ତ ହୋଇପାରିବ ନାହିଁ ଭଗବାନଙ୍କୁ ଭଜନ କରିପାରିବ ନାହିଁ କିନ୍ତୁ ଇଏ ପାପକର୍ମରୁ ପ୍ରତିକ୍ରିୟାରୁ ମୁକ୍ତ ହୋଇନଥିଲା ପାପକର୍ମରେ ଲିପ୍ତ ଥିଲା ଏବଂ ଚେତନା ଲୋକ ବାଳାମୀ ରାକ୍ଷସୀ ସେ ମଧ୍ୟ ବହୁତ ନୀଚ କୂଳରେ ଥିଲା, ରାକ୍ଷସ କୂଳରେ ଥିଲା। ଅସୁରାନ ଭଗବତ ଗୀତାରେ ଭଗବାନ କହିଲେ ସବୁ ସଦ୍ୟାରେ ତାନାମ ଦୁଷତ କ୍ରୁରାନ ସଂସାର ସେ ନରାଧମାନ କ୍ଷିପାମି ଅଧିଶ୍ରମ ଅସୁରାନ ଆସୁରୀ ସୁ ଯୋନି ଜନ୍ମସୁ। ଯେଉଁମାନେ ଭଗବାନଙ୍କର ଦ୍ରୋହ କରନ୍ତି ଭଗବାନ ତାଙ୍କୁ ଏଇଭଳି ଭାବରେ ବିଭିନ୍ନ ନୀଚ ଯୋନିରେ ବା ନୀଚ ଜନ୍ମ ସେମାନଙ୍କୁ ପ୍ରଦାନ କରନ୍ତି, ଯାହାଫଳରେ କି ଆସୁରୀ ଯୋନି ମା ପୂର୍ଣ୍ଣା ମୂଳା ଜନ୍ମନି ଜନ୍ମନି ମା ମା ପ୍ରକାଶ ମନ୍ଦିର ତୋତେ ଜାଣିଛ ଧୂମାଗତି। ଏଇଭଳି ଭାବରେ ନୀଚ ଜୋନିରେ ପ୍ରାପ୍ତ ହେଇ ଆସୁରୀ ରାକ୍ଷସୀ ଯୋନିମାନଙ୍କରେ ସବୁ ଜନ୍ମ ହୋଇକରି ସେମାନେ ଭଗବାନ ପ୍ରାପ୍ତ ହୋଇପାରନ୍ତି ନାହିଁ, ସେମାନେ ଅଧମଗତି ପ୍ରାପ୍ତ ହୁଅନ୍ତି। କିନ୍ତୁ ପୂତନାର ଭଗବାନ କୃପା ଭଗବାନ ପୂତନା ଉପରେ ପଡ଼ିଥିଲା, ତେଣୁ ରାକ୍ଷସୀ ରୁଦ୍ରାସନା ଏବଂ ତାଙ୍କର ଖାଦ୍ୟ ମଧ୍ୟ ଭଲ ଖାଦ୍ୟ ନଥିଲା, ଭେଜିଟେରିଆନ୍ ଫୁଡ଼୍ ନଥିଲା, ନନ୍ ଭେଜ୍ ଫୁଡ଼୍ ଖାଉଥିଲା, ରୁଦ୍ରାସନା ସ୍ଥାନ କ'ଣ ରକ୍ତପାନ କରୁଥିଲା ସିଏ। କିନ୍ତୁ ଏବଂ ତାର ମଧ୍ୟ ନିୟତି ବା ତାର ମଧ୍ୟ ମନର ଯେଉଁ ମନୋଭାବ ମଧ୍ୟ କିଛି ଉନ୍ନତ ନଥିଲା। ଜିଜ୍ଞାସାପି ହରେଇ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ତଥାପି ତନ୍ନ ଦତ୍ତା ସଦ୍ଗତି ଜ୍ଞାନ ପ୍ରଦାନ କରି ସେ ସଦ୍ଗତି ପ୍ରାପ୍ତ ହୋଇଥିଲା। ମାଆଙ୍କର ଯେଉଁ ଗତି ବା ତାଙ୍କର ଯେଉଁ ଦୁଇ ଜଣ ଧାତ୍ରୀ ଅଛନ୍ତି ଅମ୍ବିକା ଏବଂ କଳିମ୍ବା ଏଇ ଦୁଇ ଜଣଙ୍କର ଯେଉଁ ସ୍ଥାନ ସେ ସ୍ଥାନ ସେ ପ୍ରାପ୍ତ ହୋଇଥିଲେ। ଏ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ 23 ଶ୍ଳୋକରେ କହୁଛନ୍ତି ଉଦ୍ଧବ କହୁଛନ୍ତି ବୁଦ୍ଧିଙ୍କୁ ଏଇଭଳି ଭାବରେ ସେ ତାଙ୍କୁ ଉଦ୍ଧାର ହୋଇଥିଲା। କିନ୍ତୁ ଯାହା ହଉ ଏଇ ଲୀଳାଟି ହୋଇଥିଲା, ଏ ଲୀଳା ଏଇଭଳି ଭାବରେ ହୋଇଥିଲା, ଯେତେବେଳେ ଭଗବାନଙ୍କୁ ସେ ସ୍ତନ୍ୟପାନ କରୁଥିଲେ, ଭଗବାନ ତାର ସ୍ତନ୍ୟପାନ ସହିତ ତାର ପ୍ରାଣ ମଧ୍ୟ ଶୋଷି ନେଲେ, ତା ପ୍ରାଣ ମଧ୍ୟ ପାନ କରିଦେଲେ, ଯାହାଫଳରେ କି ସେ ବହୁତ କଷ୍ଟ ଅନୁଭବ କରି ଛାଡ଼ ଛାଡ଼ ବୋଲି କହି କେତେ ଚିତ୍କାର କଲେ ମଧ୍ୟ ଭଗବାନ ଯାହାକୁ ଥରେ ଗ୍ରହଣ କରନ୍ତି ବା ଧରନ୍ତି ତାକୁ କେବେ ଛାଡ଼ନ୍ତି ନାହିଁ। ଆଚାର୍ଯ୍ୟ ଜଣେ ଟିକାର କହନ୍ତି କୌଣସି କାରଣରୁ ଆମେ ଯଦି ଥରେ ଭଗବାନଙ୍କ ସଂସ୍ପର୍ଶରେ ଆସିଗଲେ ଭାଗବତ ରାମାୟଣରେ ଶ୍ଳୋକଟି ରହିଛନ୍ତି ପ୍ରସିଦ୍ଧ ଶ୍ଳୋକ ଯେ ସକୃଦପି ପ୍ରପନ୍ନାୟ ଦବାସ୍ମିତି ତ ଯାଚତେ ଅଭୟ ସର୍ବଭୂତେ ଦଦାମି ଏତତ୍ ବ୍ରତମ ମମ। ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ସବୁ ଚାଲିଥିଲା, ସେତେବେଳେ ବିଭୀଷଣ ଭଗବାନ ରାମଚନ୍ଦ୍ରଙ୍କ ଶରଣରେ ଆସିଥିଲେ, ସେହି ସମୟରେ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ପାର୍ଶ୍ୱମାନେ ଥିଲେ ସେମାନେ କହୁଥିଲେ ପ୍ରଭୁ ଇଏ ହେଉଛନ୍ତି ଶତ୍ରୁପକ୍ଷର ଲୋକ, ତେଣୁ ତାଙ୍କୁ ଆମେ ଗ୍ରହଣ କରିବା ଠିକ୍ ନୁହଁ। ଏଇଭଳିଆ କହିଥିଲେ ଭଗବାନ ରାମଚନ୍ଦ୍ର ଏହି ଶ୍ଳୋକଟି କହିଥିଲେ ସେ ସମୟରେ, ବହୁତ କଥା ରହିଛି କିନ୍ତୁ ଏହି ଶ୍ଳୋକଟି ମଧ୍ୟ ସେଠି କହିଥିଲେ ଯେ ସକୃଦପି ପ୍ରପନ୍ନାୟ ଯଦି ଜଣେ ଥରେ ମାତ୍ର ଜଣେ ପ୍ରପନ୍ନ ହୋଇଯିବେ ଭଗବାନଙ୍କ ସ୍ଥାନରେ ଯିବେ, ସକୃଦପି ପ୍ରପନ୍ନାୟ ତବାସ୍ମିତି ତ ଯାହାଚତେ ପ୍ରଭୁ ମୁଁ ଆପଣଙ୍କର ତବ ଅସ୍ମି ଇତି ଯାହାଚତେ ଏଇଭଳି ଭାବରେ ଯଦି ପ୍ରାର୍ଥନା କରନ୍ତି ପ୍ରଭୁ ମୁଁ ଆପଣଙ୍କର ମୋତେ ରକ୍ଷା କରନ୍ତୁ। ଅଭୟ ସର୍ବଭୂତେ ଦିଅ ମନୁଷ୍ୟମାନଙ୍କ କଥା କୁହାଯାଉନି, ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତଙ୍କୁ ସେ ଭଗବାନ ଅଭୟ ପ୍ରଦାନ କରନ୍ତି। ଅଭୟ ସର୍ବଭୂତେ ଦିଅ ଦଦାମ ଏତତ୍ ବ୍ରତ ମମ ଏ ଭଗବାନଙ୍କ ବ୍ରତ, ଭଗବାନଙ୍କର ଇଏ ନିୟମ ବ୍ରତ, ଆମେ ଯେଉଁଭଳି ଭାବେ ବିଭିନ୍ନ ବ୍ରତ ସବୁ ପାଳନ କରୁଛେ, ଏକାଦଶୀ ଇତ୍ୟାଦି ବ୍ରତ ପାଳନ କରୁଛେ, ଆସନ୍ତା 26 ତାରିଖରେ ବଳରାମଙ୍କର ଆବିର୍ଭାବ ତିଥି ହେବ ପାଳନ କରାଯିବ, ଜନ୍ମାଷ୍ଟମୀ 3 ତାରିଖ ହେବ ପାଳନ କରାଯିବ, ଏଇସବୁ ଯେଉଁ ବ୍ରତ ଆମେ ସବୁ ପାଳନ କରୁଛେ ସେଇଭଳି ଭାବେ ଭଗବାନଙ୍କ ବ୍ରତ କ'ଣ, ଭଗବାନଙ୍କ ବ୍ରତ ହେଉଛି ତାଙ୍କର ଭକ୍ତମାନଙ୍କୁ ସେ ସୁରକ୍ଷା ପ୍ରଦାନ କରିବେ। ଏତତ୍ ବ୍ରତ ମମ ବୋଲି ଭଗବାନ କହିଲେ ସତ୍ୟ ବ୍ରତ ଭଗବାନଙ୍କର ପ୍ରାର୍ଥନାରେ 10ମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ଆଦି ଦେବତାମାନେ ପ୍ରାର୍ଥନା କରିଥିଲେ, ଏଥିରେ ସେ କହିଛନ୍ତି ସତ୍ୟ ବ୍ରତ ଭଗବାନଙ୍କ ବ୍ରତ ହେଉଛି ସତ୍ୟ, ତାଙ୍କ ଶରଣରେ ଯେଉଁମାନେ ଯିବେ ଥରେ ମାତ୍ର ଯଦି କହିବେ ପ୍ରଭୁ ମୁଁ ଆପଣଙ୍କର ତାହେଲେ ଭଗବାନ ତାଙ୍କୁ ଅଭୟ ପ୍ରଦାନ କରିବେ, ତାଙ୍କୁ ନିଜ ଶରଣରେ ନେବେ। ତେଣୁ ଯେହେତୁ ପୁତନା ଭଗବାନଙ୍କ ଶରଣରେ ଆସିଯାଇଛି ହତ୍ୟା କରିବା କ'ଣ ହେବ ନା କାହିଁକି ଯେକୌଣସି ଉପାୟରେ ସପ୍ତମ ସ୍କନ୍ଧରେ ଏକଥାଟି କୁହାଯାଇଛି, ନାରଦଙ୍କୁ କହିଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ଯେ ଗୋପ୍ୟ କାମା ଗୋପୀମାନେ କାମ ବେଗରେ କାମଟା କହିଲେ ସାଧାରଣତଃ ଆମେ ଯେଉଁ କାମ ଭାବୁଛେ ସେ କାମ ନୁହଁ, ସେ ଶୁଦ୍ଧ ପ୍ରେମ ଗୋପୀମାନଙ୍କର ପ୍ରେମ ହେଉଛି ଗୋପୀମାନଙ୍କର ଭଗବାନଙ୍କ ପ୍ରତି ଶୁଦ୍ଧ ପ୍ରେମ ଥିଲା। ଗୋପ୍ୟ କାମା ଭୟାତ୍ କଂସ, କଂସ ମଧ୍ୟ ଭୟ କରୁଥିଲା ଭଗବାନଙ୍କୁ, तथा समस्त सद्गति प्राप्त होते बयाकांशु द्वेषा चर्या दय रूप द्वेष ईर्षा करते आम समस्ते भगवान को ईर्षा करते आमर ये भूत जगत पतन होती कितु विशेष भाव में ईर्षा करते भगवान लीलार चेरी जो शिशुपा दंतपक्र इत्यादि जिते राजा थे सब ईर्षा करते भगवान को अशोक राजा मान जो मैंने भक्त नुंत भगवान शरण जाइना से मैंने बहुत बहुत लक्ष लक्ष संख्य राजा थे से समय भगवान समय भागवत दशम स्कंद प्रथम अध्याय क्या कही भूमि द्रुत नृप व्याज दैत्यानिक सदा उदय शह शह अयुत अयुत लक्ष लक्ष कौन भूमि द्रुत नृप व्याज जो मैंने जदिव राजा थे व्याज व्याज मान छलना राजा से प्रकृत राजा नुहत दैत्यानिक सहिता एम सब दैत्य असुर मैंने कलिजुग वर्णना करलिजुग लोक राजा जी हे कलिजुग जो मैंने शासनकर्ता हे से जशु प्रायश राजस्व भी कहुई आस्ते आस्ते से समय आस कलिजुग खाली भारतवर्ष कथा कह समग्र पृथ्वी से यही भाव में हम कलिजुग लोक मैंने राजा जी हे शासक जी हे से दशु प्रायश राजस्व से दशु भाई हे तेणु ये यही भाव में लक्ष लक्ष राजा मैंने सब भगवान को ईर्षा करते तेणु कौन द्वेषा चैजा दय रूप आई भाव में अनेक राजा थे जो मैंने भगवान को ईर्षा करते द्वेषा चैजा दय रूप संबंधा विस्नेय संबंध भगवान दृष्टि वंश से जो आसते जदुवंश सब आ जदु वंश से जोराज महाराज पांच पुत्र थे जदु महाराज हो सब ज्येष्ठ पुत्र सी हो देवजान पुत्र जदु दुर्वसु एवं शर्मिष्ठा तीन पुत्र थे ध्रुव अनु एवं पुरु पांच जन थे जोराज महाराज पुत्र यही पांच मान पुत्र मान जो वंशधर से ही वंशधर एम सब भगवान कृष्ण एवं अन्य सब आस पूर्व वंश से आस पांडव मान कौरव मान सब पूर्व वंश से आसवान आस जदु वंश से यह भाव में अनेक वंश थे भगवान समय द्वारकें मथुरार एवं वृंदावन मैंने भगवान सहित संबंधित कारण जो रही देवपीढ़ देवपीढ़ पुत्र होती दुई जन थे सुरसन एवं पर्जन्य पुत्र होती सुरसन पुत्र होती वसुदेव एवं पर्जन्य पुत्र होती नंद महाराज एम से गोटे वंश से आसने से जजाति महाराज वंश सब आस संबंधा विस्नय से वंश संबंध था कि वंश से संबंधित होते विष्णु वंश आते वंश सब थे भगवान समय से सब भगवान सब दुक्त होते मथुरार द्वारकार सब थे भोजवंश भगवान सहित संबंधित थे कंस भगवान सहित संबंधित था कंसर पिता जी होती किए उग्रसेन 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 भगवान सहित संबंधित थे संबंधा विष्णु कि विष्णु मैंने भगवान को भल पाते संबंधा विष्णु स्नेहा दुयम नारद कौन युधिष्ठ तुम मैंने सब स्नेह भगवान सब युद्ध हो भक्तिया वयम विभु आम सब भगवान सहित भक्ति आम सब कहे नारद समस्त आम सब नारद संप्रदाय आ ब्रह्म माध्यम गौड़ संप्रदाय आम सब से ब्रह्म माध्यम नारद मुनि संप्रदाय आसे तेणु पूर्वतन आज नारद मुनि संप्रदाय जी आसवे से गोटे स्थान में रही पारे ना सब दक्ष अभिशाप देते न भवे कदम तुम गोटे स्थान में अधिका समय रही पारे ना गोटे स्थान में अधिका समय रही सीना मोर दस हजार पुत्र को भिकारी करदल तापर कौन सुबलास्व हरजस्व एम सब सन्यास कर देते नारद मुनि से कौन जप कर तपस्या कर संसार आरम्भ करेंगे स्त्री ग्रहण करेंगे संसार करेंगे ये सब जाइए दक्षता पठे कि नारद मुनि सब सन्यास कर दे अभिशाप देते दक्ष तेणु प्रभुपाद महाराज कहते आम सब से संप्रदाय आसते गोटे स्थान में अधिक समय रही पार ना तेणु आम कह कथा नारद मुनि संप्रदाय भक्त्या वयम विभु आम सब नारद मुनि संप्रदाय आसते ସମସ୍ତେ ଆମେ ସବୁ ଭଗବାନଙ୍କ ସହିତ ଭକ୍ତିରେ ଯୁକ୍ତ ହେଇଛେ। ତେଣୁ ଏଇ ପ୍ରଶ୍ନ ଏଇଟା କହିଁ କହିଲେ ନା ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିଥିଲେ ଯେ ଇଏ ଯେଉଁ ବେଣ ଜଣେ ରାଜା ଥିଲେ ଯିଏକି ଭଗବାନଙ୍କୁ ବିରୋଧ କରୁଥିଲେ, ସେ ନର୍କଗତି କରୁଥିଲେ, ନର୍କଗତି ଲାଭ କରୁଥିଲେ। କିନ୍ତୁ ଇଏ ଯେଉଁ ସାମ୍ନାରେ ଯେଉଁ ଘଟଣାଟି ହେଲା ରାଜସ୍ୱ ଦକ୍ଷିଣ ସମୟରେ ଯେଉଁ ଶିଶୁପାଳ ଭଗବାନଙ୍କୁ ହତ୍ୟା କଲେ, ତାଙ୍କ ଶରୀରରୁ ଗୋଟେ ଜ୍ୟୋତି ଆସି ଭଗବାନଙ୍କ ଶରୀରରେ ଲୀନ ହୋଇଗଲା। ତେଣୁ ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ଏହି ପ୍ରଶ୍ନ ପଚାରିଥିଲେ କେମିତି ବେଣ ତ ନର୍କଗତି ଲାଭ କରିଥିଲା, ଇଏ କେମିତି ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହେଲା। ତେଣୁ ଦାରୁଣୀ ସେ ପ୍ରଶ୍ନର ଉତ୍ତରେ ଏକଥାଟି କହିଥିଲେ ଯେ କତମ ବିନା ବେଣ ସାର, ବେଣ କୌଣସି ଉପାୟରେ ଭଗବାନ ସହ ଯୁକ୍ତ ହୋଇନଥିଲା। କତମ ବିନା ବେଣ ସାର ପଞ୍ଚାନା ପୁରୁଷଙ୍କ ପ୍ରତି ଯେକୌଣସି ଉପାୟ ହେଉ, ପାଞ୍ଚଟି ଉପାୟ ଯେଉଁ ରହିଛି କୁହାଯାଇ ପୂର୍ବରୁ କୁହାଗଲା ଯେ କୌଣସି ଉପାୟରେ ବେଣ ଭଗବାନ ସହ ଯୁକ୍ତ ନଥିଲା। ତେଣୁ ତସ୍ମା କେନାପି ଉପାୟନ ମନ କୃଷ୍ଣ ନିବେଶ, ତେଣୁ ଯେକୌଣସି ଉପାୟ ହେଉ ନା କାହିଁକି, ଆମେ ଯଦି ଭକ୍ତିରେ ଯଦି ଭଗବାନ ସହ ଯୁକ୍ତ ନ ହୋଇପାରିବା ତାହେଲେ ଶତ୍ରୁ ଭାବରେ ଯୁକ୍ତ ହେବ। ଯେଉଁମାନେ ଶତ୍ରୁ ଭାବରେ ଭଗବାନ ଗ୍ରହଣ କରୁନାହାନ୍ତି ସେମାନେ ମଧ୍ୟ ଭଗବାନଙ୍କ ଚିନ୍ତା କରୁଛନ୍ତି ନା। ପ୍ରଭୁପାଦ ମହାରାଜ କହିଛନ୍ତି ଆଗତଙ୍କ ଗୋଟେ ଶ୍ଳୋକରେ ଯେ ଦିସ୍ ଇଜ୍ ଦି ଗ୍ରେଟନେସ୍ ଅଫ୍ ଆୱାର ଇସ୍କନ୍ ମୁଭମେଣ୍ଟ। କୋଷ୍କନ୍ଦରେ ଗୋଟେ କହିଛନ୍ତି ଯେ ସେମାନେ ଭଗବାନ ମାନେ ଆମ ହରିକୃଷ୍ଣ ଆନ୍ଦୋଳନ ବିରୁଦ୍ଧରେ ସପ୍ତମ ସ୍କନ୍ଦରେ ଏଇଟା କୁହାଯାଇଛି ଯେ ଭଗବାନ ଯେଉଁମାନେ ଆମକୁ କ'ଣ ଆମକୁ ମଧ୍ୟ ନିନ୍ଦା କରୁଛନ୍ତି ସେମାନେ ମଧ୍ୟ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ, କାହିଁକି ନା ସେମାନେ କହିଲେ ନା ହରିକୃଷ୍ଣ ଉଚ୍ଚାରଣ କଲେ, ସେମାନେ କହିଲେ ହରିକୃଷ୍ଣ ବାଲା ଏଭଳିଆର କରୁଛନ୍ତି। ତେଣୁ କେଉଁ ଶ୍ଳୋକରେ ଗୋଟେ କହିଛନ୍ତି ମନେପଡ଼ୁନି ଏକ୍ଜାକ୍ଟଲି, ସେଥିରେ ସେ କହିଛନ୍ତି ଆମର ଏ ଗ୍ରେଟନେସ୍ ଅଫ୍ ଦିସ୍ ଇସ୍କନ୍ ମୁଭମେଣ୍ଟର ଗ୍ରେଟନେସ୍ ହେଉଛି ଏଇଟା ଯେ ଆମକୁ ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ମଧ୍ୟ ସଦ୍ଗତି ପ୍ରାପ୍ତ ହେବେ, କାହିଁକି ନା ସେମାନେ କହିଲେ ନା ଭଗବାନ ନାମ ଉଚ୍ଚାରଣ କଲେ, ହରିକୃଷ୍ଣ ବାଲା ଗୁଳିଆର କରୁଛନ୍ତି। ଅନ୍ୟ ସ୍ଥାନରେ ସବୁ ଇସ୍କନକୁ ସେମାନେ କହନ୍ତି ଅଙ୍ଗ୍ରେଜଙ୍କ ମନ୍ଦିର, କେଉଁଠି ଆମର ଫରେନରେ ତ ସେମିତି କହନ୍ତି, ତାପରେ ବୃନ୍ଦାବନ ମଧ୍ୟ କହନ୍ତି ଏ ଅଙ୍ଗ୍ରେଜଙ୍କ ମନ୍ଦିର, ଏସବୁ କହନ୍ତି ସେମାନେ ସବୁ ଇସ୍କନ ବୋଲି କହନ୍ତି ନାହିଁ, ସେମାନେ ଜାଣନ୍ତି ଏଇଟା ରହିଛି। ପଞ୍ଚମ ସ୍କନ୍ଦ 14 ଅଧ୍ୟାୟ ଶ୍ଳୋକ 43 ଏ କଥାଟି କହିଥିଲେ ପ୍ରଭୁପାଦ ମହାରାଜ, ପୋଲିସ ପିପୁଲ୍ ଡୁ ନଟ୍ ରିଏଲାଇଜ୍ ଦ ଟ୍ରୁ ଭାଲ୍ୟୁ ଅଫ୍ ଦିସ୍ ମୋମେଣ୍ଟ, ବଟ୍ ଦ ମିୟର୍ ଫ୍ୟାକ୍ଟ ଦ୍ୟାଟ୍ ଦେ ୱାଣ୍ଟ ଟୁ କ୍ରିଟିସାଇଜ୍ ଇଟ୍ ଗିଭ୍ସ ଦେମ୍ ଏ ଚାନ୍ସ ଟୁ ଚାଣ୍ଟ ହରିକୃଷ୍ଣ ଆଣ୍ଡ ଦିସ୍ ଇଜ୍ ଇଟ୍ ସକ୍ସେସ୍। ମୂର୍ଖ ଲୋକମାନେ ବୁଝିପାରନ୍ତି ନାହିଁ ଆମର ଯେଉଁ ଏ ଇସ୍କନ୍ ମୁଭମେଣ୍ଟର କେତେ ମହତ୍ତ୍ୱ ରହିଛି, କିନ୍ତୁ ସେମାନେ ଯେଉଁ ଆମକୁ କ୍ରିଟିସାଇଜ୍ କରନ୍ତି ବା ସେମାନେ ଯେଉଁ ଆମକୁ କ'ଣ ଆମକୁ ନିନ୍ଦା କରନ୍ତି, କିନ୍ତୁ ତା ଦ୍ୱାରା ତାଙ୍କୁ ଗୋଟେ ସୁଯୋଗ ମିଳେ ଯେ ସେମାନେ ହରିକୃଷ୍ଣ ହରିକୃଷ୍ଣ ଉଚ୍ଚାରଣ କଲେ, ହରିକୃଷ୍ଣ ବାଲା ଏଭଳି କଲେ, ହରିକୃଷ୍ଣ ଆମର ଯେଉଁ କ'ଣ ପଣ୍ଡଳ ହେଲା ମନ୍ଦିରରେ ଏବେ ଯେଉଁ ସମାଧି ନେଇକିରି ସେମାନେ ମଧ୍ୟ ଯେଉଁମାନେ ଇସ୍କନକୁ ପ୍ରାୟ ସମସ୍ତେ ଇସ୍କନକୁ ନିନ୍ଦା କରୁଛନ୍ତି, କିନ୍ତୁ ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି ଯେ ସେମାନେ ମଧ୍ୟ ଉଦ୍ଧାର ପାଇବେ। ଇଏ ସାଧୁର ଲକ୍ଷଣ ହେଉଛି ଏଇଟା, ସାଧୁର ଲକ୍ଷଣ କ'ଣ ଭଗବତ ଗୀତାରେ ଭାଗବତମରେ ତୃତୀୟ ସ୍କନ୍ଧରେ 25 ଅଧ୍ୟାୟରେ କପିଳମୁନି ଗୋଟା କପିଳଦେବ କହୁଛନ୍ତି ମା ଦେବଉଛନ୍ତି ସାଧୁର ଇଏ ତଟସ୍ଥ ଲକ୍ଷଣ, ମୁଖ୍ୟ ଲକ୍ଷଣ କଥା ଛାଡ଼ନ୍ତୁ, ସାଧୁର ତଟସ୍ଥ ଲକ୍ଷଣ ହେଉଛି ତିତିକ୍ଷବ କାରୁଣିକ ସୁଦଂ ସର୍ବଦୟିନା ଅଦାପ ଶତ୍ରବ ଶାନ୍ତା ସାଧବ ସାଧୁଭୂଷଣ। ପ୍ରଥମ ଗୁଣ କହିଲେ ଭଗବାନ କହିଲେ ସାଧୁମାନଙ୍କର ତିତିକ୍ଷବ, ସବୁକିଛି ସେ ସହି ଭଗବତ ଗୀତାରେ ଭଗବାନ କହିଲେ ମଧ୍ୟ ଯେ ଯେଉଁ ମାତ୍ରାସ ପ୍ରଶ୍ରାସ କୁହନ୍ତି ଶୀତୋଷ୍ଣ ସୁଖ ଦୁଃଖଦା ଆଗମ ପାଏନ ଇତିହାସ ତାଙ୍କ ତିତିକ୍ଷ ଭାରତ, ଏ ତିତିକ୍ଷା ହେବା ଶହିବାଟା ହେଉଛି ସାଧୁର ବହୁତ ବଡ଼ ଗୁଣ ଶହିବା, ଏବଂ ତିତିକ୍ଷ କାରୁଣିକ ଜଣେ ଆପଣଙ୍କୁ ଯଦି ଦୋହ କରୁଛି ଆପଣ ଶହୀଦ ହେଲେ ସେତିକିରେ ଆପଣ ସାଧୁ ହୋଇପାରିବେ ନାହିଁ, ତା ପ୍ରତି କେମିତି କରୁଣା କରାଯିବ ତିତିକ୍ଷ କାରୁଣିକ, ସେ ଦ୍ରୋହ କଲେ ମଧ୍ୟ ତା ପ୍ରତି କେମିତି କରୁଣା କରାଯିବ ସେଇଟା ହେଉଛି ସାଧୁ, ଖାଲି ଜଣେ ଶହୀଦ ନେଲେ ଯେ ସାଧୁ ହେଇଯିବ ତା ନୁହଁ,
ଜଣେ ଆପଣଙ୍କୁ ଦ୍ରୋହ କରୁଛି ମାନେ ତାଙ୍କୁ କେମିତି କରୁଣା ହେବ? ହରିଦାସ ଠାକୁର ତାଙ୍କୁ 22 ବଜାରରେ ବେତ୍ରାଘାତ କଲେ, କିନ୍ତୁ ସିଏ ଭଗବାନ ପ୍ରାର୍ଥନା ପ୍ରଭୁ ତାଙ୍କୁ କ୍ଷମା କରିଦିଅନ୍ତି। ଏମାନେ ଜାଣିନାହାନ୍ତି ଏମାନେ କେଉଁ କାର୍ଯ୍ୟ କରୁଛନ୍ତି, ତାଙ୍କୁ କ୍ଷମା କରିଦିଅନ୍ତି, ଭଗବାନ ପ୍ରାର୍ଥନା କରୁଛନ୍ତି, ତାଙ୍କୁ କରୁଣା କରୁଛନ୍ତି। ଖାଲି ଯେ ସହି ନେଉଛନ୍ତି ତା ନୁହଁ, ତାଙ୍କୁ କିଛି କରୁଣା କରୁଛନ୍ତି। ଇଏ ହେଉଛି ସାଧୁ ଲକ୍ଷ୍ୟ। ଯେତିକେବ କାରଣଙ୍କ ସୁଦାନ ସର୍ବଦେହି ନା, ସମସ୍ତ ଦେହ, ଖାଲି ମନୁଷ୍ୟମାନଙ୍କ କଥା କୁହାଯାଏନି, 84 ଲୋକ କଳ ଜୀବ କଥା କୁହାଯାଏ। ସର୍ବଦେହି ନା ସୁଦାନ, ତାଙ୍କ ପ୍ରତି ସେମାନେ ବନ୍ଧୁଭାବପୂର୍ଣ୍ଣ ହେବେ। ଏ ସାଧୁର ଲକ୍ଷଣ ସୁଦାନ ସର୍ବଦେହି ନା ଅଜାତ ଶତ୍ର। ସାଧୁର ଗୋଟି ନାଁ ହେଉଛି ଅଜାତ ଶତ୍ରୁ। ଯୁଧିଷ୍ଠ ମହାଦେବଙ୍କ ସେ ନାମ ଥିଲା ଅଜାତ ଶତ୍ରୁ। ଯଦିଓ କୌରବମାନେ ଜନ୍ମରୁ ତାଙ୍କୁ କେମିତି ହତ୍ୟା କରିବେ ସେ କଥା ଚିନ୍ତା କରୁଥିଲେ, ପିଲାଦିନଠୁ ସେମିତି ତାଙ୍କ ବିରୁଦ୍ଧରେ ସେମାନେ କ'ଣ ଦୋଷ କରୁଥିଲେ, କିନ୍ତୁ ତଥାପି ଯୁଧିଷ୍ଠ ମହାରାଜ କେବେ ଚିନ୍ତା କରୁନଥିଲେ ଆମର ଶତ୍ରୁ ବୋଲି, ତେଣୁ ତାଙ୍କ ନାଁ ହେଉଛି ଅଜାତ ଶତ୍ରୁ। ସାଧୁ ଯେ ତାଙ୍କୁ ଅଜାତ ଶତ୍ରୁ ବୋଲି କୁହାଯାଏ, ତାଙ୍କର ଶତ୍ରୁ ଥିଲେ ମଧ୍ୟ ସେ ଭାବନ୍ତିନି ଏଇ ଆମର ଶତ୍ରୁ। ଏବଂ ଅଜାତ ଶତ୍ରୁ ଶାନ୍ତା, ସାଧୁ ଯିଏ ସେ ହେଉଛନ୍ତି ଶାନ୍ତ। କାହିଁକି ନା ଅନ୍ୟମାନେ କେହି ଶାନ୍ତ ହୋଇପାରିବେ ନାହିଁ। ଚୈତନ୍ୟ ଚରିତ୍ରାମୃତ ଘଟଣା କରାଯାଇଛି, ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲେ ଅଶାନ୍ତ। ଯେଉଁମାନେ କର୍ମ ମାର୍ଗରେ ଅଗ୍ରସର ହେଉଛନ୍ତି, ବହୁତ ଉନ୍ନତ ପୋଜିସନ୍ ପ୍ରାପ୍ତ ହେବେ, ବ୍ରହ୍ମା ପର୍ଯ୍ୟନ୍ତ ସେମାନେ ପ୍ରାପ୍ତ ହୋଇପାରିବେ, କିନ୍ତୁ ସେମାନେ ଭୁକ୍ତି, ଭୁକ୍ତି କହିଲେ ଭୋଗ କରିବେ, କର୍ମକାଣ୍ଡ ଧାରାରେ ସେମାନେ ଭୋଗ କରିବା ପାଇଁ ସବୁ ଯଜ୍ଞ କରନ୍ତି। ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୁଅନ୍ତି ତାଙ୍କର ଲକ୍ଷ୍ୟ ହେଉଛି ମୁକ୍ତି ପାଇବେ, ଭୁକ୍ତି ମୁକ୍ତି। ଯେଉଁମାନେ ଅଷ୍ଟାଙ୍ଗ ଯୋଗ ମାର୍ଗରେ ଅଗ୍ରସର ହୁଅନ୍ତି ସେମାନଙ୍କର କାମ ହେଉଛି ସିଦ୍ଧି ପ୍ରାପ୍ତ ହେବେ। ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି ଆଉ ଅନ୍ୟାନ୍ୟ ସିଦ୍ଧି ସବୁ ରହିଛି, ଏସବୁ ଯେହେତୁ ତାଙ୍କର କିଛି କାମନା ରହିଛି ସେଥିପାଇଁ ସେମାନେ ସବୁବେଳେ ଅଶାନ୍ତ, ଶାନ୍ତ ହୋଇପାରିବେ ନାହିଁ। ମୁକ୍ତି ମୁକ୍ତି ସିଦ୍ଧିକାମୀ ସକଳେ ଅଶାନ୍ତ, କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ, କୃଷ୍ଣ ଭକ୍ତଙ୍କର କୌଣସି କାମନା ନାହିଁ, ଅତୀବ ଶାନ୍ତ, ତେଣୁ ସେ ସେମାନେ ଶାନ୍ତ। ତେଣୁ ସାଧୁ ସାଧୁମାନଙ୍କ ବିଷୟରେ କୁହାଯାଇଛି ଯେ ସାଧୁମାନଙ୍କ ଲକ୍ଷ୍ୟ କୁହାଯାଉଛି ଅଜାତ ଶତ୍ର ଶାନ୍ତା ସାଧୁ ସାଧୁ, ଇଏ ହେଉଛି ସାଧୁ ମିଶନ, ସାଧୁର ଲକ୍ଷଣ ହେଉଛି ଏଇଟା। ଇଏ ମୁଖ୍ୟ ଲକ୍ଷଣ ନୁହଁ, ମୁଖ୍ୟ ଲକ୍ଷଣ ଅଲଗା ରହିଛି, ଇଏ କେବଳ ଗୌଣ ଲକ୍ଷଣ କଥା କୁହାଯାଉଛି। ସାଧୁ ଯିଏ ଏଇଭଳି ଭାବରେ ଆଉ ଭଗବାନ କଥା କ'ଣ କହିବ? ତେଣୁ ପୁତନା ଯେଉଁ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ଭଗବାନ ତା'ର ସେ ହତ୍ୟା କରିବାର ଚିନ୍ତାଟାକୁ ଦେଖିଲେନି, ଖରାପ ସାଇଟ୍ଟାକୁ ଦେଖିଲେ ନାହିଁ, ତା'ର ଭଲ ସାଇଟ୍ ଗୋଟେ ରହିଛି। ଭଲ ସାଇଟ୍ କ'ଣ? ସେ ସ୍ତନ୍ୟ ଦେବା ପାଇଁ ଆସିଥିଲା, ମାଆଙ୍କର କାର୍ଯ୍ୟ କରିଥିଲା, ଭଗବାନ ସେଇଟା ଦେଖିଲେ, ତେଣୁ ତାଙ୍କୁ ମାତୃଗତି ପ୍ରଦାନ କଲେ। ତେଣୁ ଏଠି କୁହାଯାଉଛି ଯେ ବର୍ତ୍ତମାନ ବି ଭଗବାନ ଯେତେବେଳେ ତାର ସ୍ତନ୍ୟପାନ କରୁଥିଲେ ସେତେବେଳେ ତା'ର ଯେଉଁ ବହୁତ ସୁନ୍ଦର ଶରୀର ଧାରଣ କରିଥିଲା, ବହୁତ ଲକ୍ଷ୍ମୀ ଭଳି ଲୋକମାନେ ବୃନ୍ଦାବନ ବାସିନ୍ଦା ଭାବୁଥିଲେ, ଯେଉଁ ଲକ୍ଷ୍ମୀ ଏତେ ସୁନ୍ଦର ଶରୀର ଧାରଣ କରିଥିଲା, ମିସ୍ ୟୁନିଭର୍ସ, ମିସ୍ ୟୁନିଭର୍ସ ଶରୀର ଧାରଣ କରିଥିଲା, ସେ ରୂପ ଧାରଣ କରିଥିଲା, ତେଣୁ ସମସ୍ତେ ଭାବୁଥିଲେ ସାଧା ସ୍ୱୟଂ ଲକ୍ଷ୍ମୀ ଆସିଛନ୍ତି, ହାତରେ ଗୋଟେ ପଦ୍ମ ଫୁଲ ଧରିକି ବୁଲୁଥିଲା, ସବୁବେଳେ ଲକ୍ଷ୍ମୀ ଲକ୍ଷ୍ମୀ ସବୁବେଳେ ପଦ୍ମହସ୍ତା ପଦ୍ମ ଧାରଣ କରନ୍ତି, ଲକ୍ଷ୍ମୀ ନାରାୟଣଙ୍କ ଅନୁସନ୍ଧାନରେ ଆସୁନି ବୋଲି କହୁଥିଲେ ବୃନ୍ଦାବନ ସେମାନେ। କିନ୍ତୁ ଯେତେବେଳେ ତା'ର ମୃତ୍ୟୁ ସମୟ ଆସିଗଲା, ସେ ସମୟରେ ସିଏ ଆଉ ସେ କ'ଣ ନକଲି ରୂପକୁ ଧାରଣ କରିପାରିଲାନି, ତା'ର ମୂଳ ରୂପକୁ ଆସିଗଲା। ନକଲି ରୂପ କେତେ ସମୟ ଧାରଣ ଧାରଣ କରିବ, ନିଶ୍ଚିତ ଭାବରେ ତା'ର ଅସଲି ଜଣାପଡ଼ିବ କଥା। ତେଣୁ ବୁଧନ ଆସିଗଲା ତା'ର ଅସଲି ରୂପ, ତା'ର ଅସଲି ରୂପ କିଭଳି ଭାବରେ ନା ତ୍ରିଗଭ୍ୟୁ ତା'ର ଦୃମାନ, ତ୍ରିଗଭ୍ୟୁ ଗଭୀ ମାନେ ସେ ରହିଛି କ'ଣ ଧନୁ, ଧନୁକୁ ଚାରି ହାତ ବୋଲି କୁହାଯାଏ, ଚାରି ମାନେ ଏମିତି ହେଇକି ତିନି ହେଲେ 12 ମାଇଲ୍ ହେବ, ସେଇଟା 12 ମାଇଲ୍ 6 କୋଶ, 6 କୋଶ 12 ମାଇଲ୍ ମାନେ 18 କିଲୋମିଟର, 18 କିଲୋମିଟର ମାନେ ଏଠୁ ସମ୍ବଲପୁର ହେବ ନା କେତେ, ଆହୁରି ଅଧିକା ହେବ ବୁଲାରୁ ସମ୍ବଲପୁର, ତେଣୁ 18 କିଲୋମିଟର ବାସ୍। ସେ ଯେଉଁ ଚୂର୍ଣ୍ଣାୟ ମାସ ରାଜେନ୍ଦ୍ର, ସବୁ କିଛି ଯେତେ ଥିଲା ଗଛଲତା ବୃକ୍ଷଲତା ଥିଲା ସବୁ ଚୂର୍ଣ୍ଣାୟ ମାସ କରିଦେଲା, ବହୁତ ସବୁ ଚୂର୍ଣ୍ଣ କରିଦେଲା, ଭାଙ୍ଗିଦେଲା, ମହଦା ଆସିତ ଅଦ୍ଭୁତ, ଏ ଅଦ୍ଭୁତ ରୂପ ସେ ଧାରଣ, ଏତେ ସୁନ୍ଦର ରୂପ ଥିଲା କିନ୍ତୁ ଏତେ ବିରାଟ ରୂପ ହୋଇଗଲା। ତେଣୁ ଏଇ ଯେଉଁ ବଗିଚାଟାକୁ ଭାଙ୍ଗିଲା, ଏଇ ବଗିଚାଟା ଏଇଟା କୁହାଯାଏ ଏଇଟା କଂସଙ୍କର ବଗିଚା, କଂସ ସେ ବଗିଚାଟା କରିଥିଲେ, ଫୁଲ ଫଳ ଇତ୍ୟାଦି ସବୁ ଖାଇବା ପାଇଁ ସବୁ କରୁଥିଲେ, ଭଗବାନ ପ୍ରଦାନ କରୁନଥିଲେ, ତେଣୁ ଭଗବାନ ସେସବୁ ନଷ୍ଟ କରିଦେଲେ, ଚୁନେଆ ମାସ ସବୁ ଚୁନ୍ ଚୁନ୍ ହେଇଗଲା ମାନେ ଏକଦମ ଖଣ୍ଡ ବିଖଣ୍ଡ ହେଇଗଲା, ସେ ପୁରା ବିରାଟ
ବଣ ଥିଲା, ବହୁତ ସୁନ୍ଦର ଫୁଲ ଫଳ ସବୁ ରହିଥିଲା, ସବୁଗୁଡ଼ାକ ନଷ୍ଟ ହୋଇଗଲା। ଏବଂ ତାପରେ ତାକୁ ସବୁ ତାକୁ ତା'ର ଶରୀରକୁ ଜଳାଯିବ, ସଂସ୍କାର କରାଯିବ, ଏସବୁ ବର୍ଣ୍ଣନା କରାଯିବ। ଆମର କଥାକୁ ଏଠି ବିଶ୍ରାମ ଦେବା ସମୟ ହୋଇଯାଇଛି। ଆଉ ଯଦି କାହାର କିଛି କହିବାର ଅଛି ବା କିଛି ଡାଉଟ୍ ଅଛି ଗୋଟେ ମିନିଟ୍ ମିନିଟ୍ ଭିତରେ କଥା ବିଷୟରେ। ଆଜ୍ଞା କେଉଁଟା କହିଲେ? କାହାର ଆହୁରି କଥା କହୁଛନ୍ତି? ପୁତନା ଶିଶୁପାଳ ଏଥିରେ ସପ୍ତମ ସମୟରେ ବର୍ଣ୍ଣନା କରାଯାଇଛି। ଏଇ କଥାଟି କାହିଁକି ପଡ଼ିଲା ନା, ଷଷ୍ଠ ଅଧ୍ୟାୟରେ ଯେତେବେଳେ ଭଗବାନ ସବୁ ଷଷ୍ଠ ସ୍କନ୍ଧରେ ଭାଗବତମରେ ବିଭିନ୍ନ ଅସୁରମାନଙ୍କ ବିରୁଦ୍ଧରେ ଭଗବାନ ତାଙ୍କୁ ହତ୍ୟା କରିଛନ୍ତି ଏସବୁ ଯେତେବେଳେ ଶୁଣିଲେ, ପରୀକ୍ଷିତ ମହାରାଜ ସପ୍ତମ ସ୍କନ୍ଧ ଆରମ୍ଭରେ ଏହି ପ୍ରଶ୍ନଟି ପଚାରିଥିଲେ। ଭଗବାନ ତ ସମସ୍ତଙ୍କ ପ୍ରତି ସମାନ, ସମସ୍ତଙ୍କ ସୁହୃଦ, ତା'ର ସେ କିଛି ବିଷମ କାର୍ଯ୍ୟ କରୁଛନ୍ତି। ତେଣୁ ଏହି ପ୍ରଶ୍ନର ଉତ୍ତରରେ ନାରଦ ମୁନି ଏହି ପ୍ରଶ୍ନର ଉତ୍ତରରେ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଏହି ନାରଦ ଯୁଧିଷ୍ଠିର ସମ୍ବାଦକୁ ଉଦ୍ଧାର କରିଥିଲେ। ନାରଦ ଯୁଧିଷ୍ଠିର ଯେତେବେଳେ ହେଉଥିଲା ରାଜସ୍ୱ ଯଜ୍ଞ, ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରୁଥିଲା ବେଳେ ଅଗ୍ରପୂଜ୍ୟ କିଏ ହେବେ ସେ ପ୍ରଶ୍ନ ଯେତେବେଳେ ଆସିଲା, ସେତେବେଳେ ସହଦେବ କହିଲେ ଅଗ୍ରପୂଜ୍ୟ ହେଉଛନ୍ତି କିଏ କୃଷ୍ଣ, ଏବଂ ଭୀଷ୍ମଦେବ ମଧ୍ୟ ସେଟାକୁ ସମର୍ଥନ କଲେ। କିନ୍ତୁ ସବୁ ରାଜାମାନେ ସମର୍ଥନ କଲେ, କିନ୍ତୁ ଶିଶୁପାଳ ଏଇଟାକୁ ଅବଜେକ୍ସନ୍ କଲା। ସେ କହିଲେ ଆଙ୍କୁ ତୁମେ କହୁଛ ଅଗ୍ରପୂଜ୍ୟ, ଆଙ୍କର କ'ଣ ଭଲ ଗୁଣ କିଛି ଅଛି? ସବୁ ଖରାପ ଗୁଣ, ଗୋଟିଏ ଭଲ ଗୁଣ ନାହିଁ। ତେଣୁ ଇଏ କେମିତି ହେବେ କହିକିରି ଭଗବାନଙ୍କୁ ନିନ୍ଦା କରିବା ଆରମ୍ଭ କଲା। ତେଣୁ ଭଗବାନ ପ୍ରତିଶ୍ରୁତି ଦେଇଛନ୍ତି ତାଙ୍କ ମାଆଙ୍କୁ, ଶହେଟି ଯେତେବେଳେ ନିନ୍ଦା କରିବେ ମୁଁ ତାକୁ ହତ୍ୟା କରିବି, ଜନ୍ମରେ ଏଇଟା କହିବି। ତେଣୁ ଯେତେବେଳେ ଶହେଟି ନିନ୍ଦା ହୋଇଗଲା, ଭଗବାନ ସମସ୍ତଙ୍କ ସାମ୍ନାରେ ତାଙ୍କ ସୁଦର୍ଶନ ଚକ୍ର ପ୍ରେରଣ କରି ତାକୁ ଶିରଚ୍ଛେଦ କରିଥିଲେ, ଏବଂ ସମସ୍ତଙ୍କ ସାମ୍ନାରେ ତାର ଶରୀରରୁ ଗୋଟେ ଜ୍ୟୋତି ଆସିକରି ଭଗବାନ ଶରୀରରେ ଲୀନ ହୋଇଗଲା, ଏଇଟା ସମସ୍ତେ ଦେଖିଲେ। ତେଣୁ ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନଟି ପଚାରିଥିଲେ, ଇଏ ତ ଏଭଳି ଭଗବାନଙ୍କୁ ନିନ୍ଦା କରୁଥିଲା, ଜନ୍ମରୁ ସେ ଭଗବାନଙ୍କୁ ନିନ୍ଦା କରିଛି, ଜନ୍ମରୁ ଠିକ୍ ଭାବରେ କଥା କହିପାରୁନଥିଲା, କିନ୍ତୁ ସିଏ କେମିତି ସାଧୁଜ୍ୟ ମୁକ୍ତି ପ୍ରାପ୍ତ ହେଲା? କିନ୍ତୁ ଇଏ ବେଣ ବେଣ ଭିତରେ ଭାଗବତ ଚତୁର୍ଥ ସ୍କନ୍ଧ ବର୍ଣ୍ଣନା କରାଯିବ, ବେଣ ରାଜା ଜଣେ ଥିଲେ ଯିଏକି ଭଗବାନଙ୍କୁ ଦ୍ରୋହ କରୁଥିଲେ, ତେଣୁ ସିଏ ନର୍କଗତି ଲାଭ କରିଥିଲେ। କିନ୍ତୁ ତାଙ୍କର ପୁତ୍ର ଯିଏ ଆସିଲେ କୁତୁ ମହାରାଜ, ସେ ତାଙ୍କୁ ସେମିତି ଉଦ୍ଧାର କରିଥିଲେ, ଏଇଟା ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯୁଧିଷ୍ଠ ମହାରାଜ ପଚାରିଲେ ବେଣ କେମିତି ନର୍କପ୍ରାପ୍ତ ହେଲେ, ଇଏ କେମିତି ସାଧୁଜ୍ୟ ମୁକ୍ତି ପ୍ରାପ୍ତ ହେଲେ? ସେହି ପ୍ରଶ୍ନର ଉତ୍ତରରେ ଏଇଟା କହିଥିଲେ ନାରଦ ମୁନି, ଯିଏ ଯେକୌଣସି ଉପାୟରେ ଭଗବାନ ସହ ଯୁକ୍ତ ହେଲେ ସେମାନେ ଶ୍ରେଷ୍ଠ ଗତି ଲାଭ କଲେ, କିନ୍ତୁ ବେଣ କୌଣସି ଉପାୟରେ ଭଗବାନଙ୍କ ଯଦିଓ ଦ୍ରୋହ କରୁଥିଲା କିନ୍ତୁ ଏତେ ମାନେ ଅଭିନିବେଶ ନଥିଲା ତା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଖି ଜୟ ଶ୍ରୀ।